ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ, ଶୁଣାନ୍ତୁ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆମର ବିଶ୍ୱାସ, ଆପଣ ଯଦି ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତେ ତାହେଲେ ଆପଣ ନିଶ୍ଚିତ ଭାବରେ ଆତ୍ମିକ ଜୀବନରେ ଉପକୃତ ହୋଇପାରିବେ ଓ ଜୀବନରେ ବାସ୍ତବ ଶାନ୍ତି ପାଇବା ସଙ୍ଗେ ସଙ୍ଗେ ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହୋଇପାରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ତୁମେ ଆମମାନଙ୍କୁ ଜ୍ଞାନବିଶିଷ୍ଟ ଅନ୍ତଃକରଣ ଦାନ କର। ଏକ ସରଳ ବିଶ୍ୱାସର ହୃଦୟ ଦିଅ, ଆଉ ସେହି ସରଳ ବିଶ୍ୱାସରେ ଯେପରି ଆମେ ତୁମ ବାକ୍ୟକୁ ଗ୍ରହଣ କରି ତୁମ ପଛରେ ଚାଲିବୁ, ତୁମର ଇଚ୍ଛା ତୁମର ଅଭିମତକୁ ସଫଳ କରିବାକୁ ପାରିବୁ, ପାପରୁ ଉଦ୍ଧାର ପାଇବାକୁ ପାରିବୁ, ଏ ଅନୁଗ୍ରହ ତୁମେ ଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ମାଥ୍ୟୁ ସୁଷମାଚାରର 25 ପ୍ରଥମ ପଦରୁ ଆରମ୍ଭ କରି 26 ପାଞ୍ଚ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି 25 ମଧ୍ୟ ଆମେ ସେହି ଜିତ ପର୍ବତର ଆଲୋଚନାର କ୍ରମଶଃ ଦେଖିବାକୁ ଯିବା। ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କୁ ତାହାଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନର ଲକ୍ଷଣ ବିଷୟ ନେଇ ଯେଉଁ ପ୍ରଶ୍ନ କରିଥିଲେ, ତାହାର ଉତ୍ତର ମଧ୍ୟ ଏହି ପର୍ବରେ ଆମେ ଦେଖିବାକୁ ପାରିବା ଯାହାକି ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ତାଙ୍କର ଶିଷ୍ୟମାନଙ୍କୁ ଜଣାଇ ଦେଇଥିଲେ। ଏହି ପର୍ବରେ ଆମେ ଦଶଜଣ କୁମାରୀଙ୍କ ଦୃଷ୍ଟାନ୍ତ ଦିଆଯାଇଥିବାର ଲକ୍ଷ୍ୟ କରିବା, ଯାହାକି ଇସ୍ରାଏଲର ପ୍ରକୃତ ବିଶ୍ୱାସକୁ ପ୍ରମାଣିତ କରେ। ତୋଡ଼ାର ଦୃଷ୍ଟାନ୍ତ ଦିଆଯାଇଥିବାର ଲକ୍ଷ୍ୟ କରିବା, ଯାହାକି ତାହାଙ୍କର ଦାସମାନଙ୍କର ବିଶ୍ୱସ୍ତତାକୁ ପ୍ରମାଣିତ କରେ। ଏବଂ ବିଜାତୀୟ ଗୋଷ୍ଠୀର ବିଚାର, ଯାହାକି ସେମାନଙ୍କର ସେହି ରାଜ୍ୟରେ ପ୍ରବେଶ କରିବାର ଅଧିକାରକୁ ପ୍ରମାଣିତ କରେ। ତେବେ ଏହି ସମସ୍ତ ଦଳଗୁଡ଼ିକୁ ନେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନର ତାତ୍ପର୍ଯ୍ୟ ଏହି ପର୍ବରେ ଆମେ ଦେଖିବାକୁ ଯିବା, ଯେଉଁମାନେ କି ତାହାଙ୍କ ଦ୍ୱିତୀୟ ଆଗମନ ସମୟରେ ଏହି ଜଗତ ମଧ୍ୟରେ ଥିବେ। ଯେତେବେଳେ ଆମେ ଏହି ପ୍ରତ୍ୟେକ ଦଳଗୁଡ଼ିକୁ ନେଇ ଭଲ ଭାବେ ଚିନ୍ତା କରିବା, ତାହେଲେ ଏହା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ମନୋଭାବ ତଥା ସମ୍ପର୍କକୁ ପ୍ରକାଶ କରେ, ତାହା ଆମେ ଜାଣିପାରିବା। ତେବେ ଯଦିଓ ପ୍ରଭୁ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ତାଙ୍କର ଶିଷ୍ୟମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହିପରି କାହା କାହା ବିଷୟ ନେଇ ପ୍ରକାଶ କରନ୍ତି, ମାତ୍ର ଏଥିରୁ ମଧ୍ୟ ଆମେ ଆମମାନଙ୍କର ଜୀବନ ନିମନ୍ତେ ଶିକ୍ଷା ଗ୍ରହଣ କରିପାରିବା, କାରଣ ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ପ୍ରଯୁଜ୍ୟ। ଆସନ୍ତୁ ବର୍ତ୍ତମାନ ସେହି ଦଶକୁମାରୀଙ୍କ ଦୃଷ୍ଟାନ୍ତ ବିଷୟ ନେଇ ଲକ୍ଷ୍ୟ କରିବା। ଦେଖନ୍ତୁ, ପଚିଶ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସେତେବେଳେ ସ୍ୱର୍ଗରାଜ୍ୟ ଦଶଜଣ କନ୍ୟାଙ୍କ ସଦୃଶ ହେବ, ସେମାନେ ଆପଣା ଆପଣା ପ୍ରଦୀପ ଘେନି ବରଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ। ବର୍ତ୍ତମାନ ପ୍ରଶ୍ନ ହେଉଛି, ସେହି ଦଶକୁମାରୀ କେଉଁମାନେ? ସେହି ଦଶକୁମାରୀ ବିଶ୍ୱାସୀ ମଣ୍ଡଳୀ ନୁହନ୍ତି, ମାତ୍ର ସେମାନେ ଇସ୍ରାଏଲ ଜାତିକୁ ଦର୍ଶାନ୍ତି। ତେବେ ଏହି ଦୃଷ୍ଟାନ୍ତଟିର ଭାବ ଭଲଭାବେ ବୁଝିବାକୁ ହେଲେ ଆମକୁ ସେହି ସମୟର ଇସ୍ରାଏଲର ବିବାହ ପ୍ରଥାକୁ ଦୃଷ୍ଟି ଆଗରେ ରଖି ଚିନ୍ତା କରିବାକୁ ହେବ। ଆମେ ଯଦି ସେହି ସମୟର ପେସ୍ହିଟା ଅନୁବାଦକୁ ଦେଖିବା, ତାହେଲେ ଏହା ଦର୍ଶାଏ ଯେ ସେହି କୁମାରୀମାନେ ବରଙ୍କୁ ଏବଂ କନ୍ୟାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯାହାର ଅର୍ଥ ହେଉଛି ବର ବିବାହ ହୋଇସାରି ବିବାହ ଭୋଜିକୁ ଆସନ୍ତି। ତେଣୁ ଏହା ବିଶ୍ୱାସଯୋଗ୍ୟ ଯେ ଯଦିଓ ଖ୍ରୀଷ୍ଟଙ୍କ ସହିତ ତାହାଙ୍କର କନ୍ୟା ରୂପ ବିଶ୍ୱାସୀ ମଣ୍ଡଳୀର ବିବାହ ସେହି ସ୍ୱର୍ଗରେ ହେବ, ମାତ୍ର ସେହି ବିବାହ ଭୋଜ ଏହି ପୃଥିବୀ ଉପରେ ହେବ। ଲୁକ ବାର ପର୍ବର 35 ଓ 36 ପଦରେ ଏହି ବିଷୟ ନେଇ ଯୀଶୁ ଯେଉଁ ସତର୍କ ବାଣୀ ଓ ଦୃଷ୍ଟାନ୍ତ ଦେଇଥିଲେ, ତାହା ଲୁକ ଉପସ୍ଥାପିତ କରନ୍ତି। ଦେଖନ୍ତୁ, ପ୍ରଭୁ ଯୀଶୁ ଏହିପରି କହନ୍ତି, ତୁମମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ, ଆଉ ପ୍ରଭୁ ବିବାହ ଉତ୍ସବରୁ ବାହୁଡ଼ି ଆସି ଦ୍ୱାରରେ ମାରିବା ମାତ୍ର ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ତତ୍କ୍ଷଣାତ୍ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମେମାନେ ସେମାନଙ୍କ ପରି ହୋଇ ରହିଥାଅ। ଆପଣ ଦେଖନ୍ତୁ, ସେହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ଏବଂ କନ୍ୟା ରୂପକ ବିଶ୍ୱାସୀ ମଣ୍ଡଳୀ ତାହାଙ୍କ ସହିତ ଅଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ଯଦି ସେ ବିବାହ ଉତ୍ସବରୁ ଆସୁଅଛନ୍ତି, ତାହେଲେ କନ୍ୟା ମଧ୍ୟ ତାହାଙ୍କ ସହିତ ଅଛନ୍ତି, କାରଣ ବିବାହ ଉତ୍ସବରେ ବର କେବେ ହେଲେ କନ୍ୟାଙ୍କଠାରୁ ଅଲଗା ହୋଇପାରେ ନାହିଁ, କିମ୍ବା ବିବାହ ପରେ ବର କେବେ ହେଲେ କନ୍ୟାଙ୍କୁ ଛାଡ଼ି ଏକାକୀ ବିବାହ ଭୋଜରେ ଯୋଗ ଦିଅନ୍ତି ନାହିଁ। ତେଣୁକରି ଆମେ ଏହି ଦୃଷ୍ଟାନ୍ତ ମଧ୍ୟରେ ଦେଖିବାକୁ ଯିବା ଯେ ସେହି ବର, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟ, ସେ ତାହାଙ୍କର କନ୍ୟା ରୂପ ବିଶ୍ୱାସୀ ମଣ୍ଡଳୀ ସହିତ ଆସୁଅଛନ୍ତି ଏବଂ ପୃଥିବୀରେ ଥିବା ତାହାଙ୍କର ବିଶ୍ୱାସୀମାନେ ତାହାଙ୍କର ଆଗମନକୁ ଅପେକ୍ଷା କରି ରହିଅଛନ୍ତି। ଯେତେବେଳେ ପୃଥିବୀରେ ସେହି ମହାକ୍ଲେଶର ସମୟ ଲାଗି ରହିଅଛି, ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର କନ୍ୟା ରୂପ ବିଶ୍ୱାସୀ ମଣ୍ଡଳୀ ସହିତ ସେହି ସ୍ୱର୍ଗରେ ଅଛନ୍ତି। ଏହାପରେ ସେହି 7 ବର୍ଷର ମହାକ୍ଲେଶର ସମୟର ଅନ୍ତିମ ପର୍ଯ୍ୟାୟରେ ସେ ତାଙ୍କର ବିଶ୍ୱାସୀ ମଣ୍ଡଳୀ ସହିତ ଏହି ଜଗତକୁ ଆଗମନ କରୁଅଛନ୍ତି। ତେଣୁ ଏହି ଦୃଶ୍ୟକୁ ମନ ମଧ୍ୟରେ ରଖି ଆସନ୍ତୁ ବର୍ତ୍ତମାନ ସେହି ଦଶକୁମାରୀଙ୍କ ବିଷୟ ନେଇ ଚିନ୍ତା କରିବା ଓ ତହିଁରୁ ଆମର ଆତ୍ମିକ ଜୀବନ ନିମନ୍ତେ ଶିକ୍ଷା ଗ୍ରହଣ କରିବା। ତେବେ ଏହି ଦୃଷ୍ଟାନ୍ତ ମଧ୍ୟରୁ ଆମେ ସ୍ପଷ୍ଟ ରୂପେ ଜାଣିବାକୁ ପାରିବା ଯେ ପ୍ରଭୁ ଯୀଶୁଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରିବା ସମୟରେ ଲୋକମାନଙ୍କର ମନୋଭାବ ତାହାଙ୍କ ଆଗମନ ପ୍ରତି କିପରି ଥିବ। ତେବେ ଆମେ ଏ ବିଷୟ ମାଥ୍ୟୁ 25 ପର୍ବର 2 ପଦରୁ 13 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଏହି ଦୃଷ୍ଟାନ୍ତ ମଧ୍ୟରେ ଯେଉଁ ତୈଳ ବିଷୟ ନେଇ ଲେଖାଯାଇଅଛି, ତାହା ଈଶ୍ୱରଙ୍କ ଆତ୍ମାକୁ ଦର୍ଶାଏ, କାରଣ ତାହାଙ୍କର ପ୍ରଥମ ଆଗମନରେ ଯେଉଁପରି ସ୍ୱଭାବର ଲୋକମାନେ ଥିଲେ, ଅର୍ଥାତ୍ ଯେଉଁମାନଙ୍କୁ ସେ କପଟୀ ବୋଲି କହିଥିଲେ, ସେହିପରି ତାହାଙ୍କର ଦ୍ୱିତୀୟ ଆଗମନରେ ମଧ୍ୟ ସେହିପରି ସ୍ୱଭାବର ଲୋକମାନେ ଥିବେ। ସେମାନଙ୍କ ପାଖରେ ପ୍ରଦୀପ ଥିବ, ମାତ୍ର ତହିଁରେ ତୈଳ ନଥିବ। ଲକ୍ଷ୍ୟ କରନ୍ତୁ, ସେହି 5 ଜଣ ନିର୍ବୁଦ୍ଧି ଓ 5 ଜଣ ସୁବୁଦ୍ଧି କନ୍ୟା ଉଭୟ ଶୋଇପଡ଼ିଲେ, କିନ୍ତୁ ଭିନ୍ନତା ହେଉଛି ଯେ ସେହି 5 ଜଣ ସୁବୁଦ୍ଧି କନ୍ୟା ସେହି ତୈଳ ଅର୍ଥାତ୍ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଥିଲେ, ମାତ୍ର ସେହି 5 ଜଣ ନିର୍ବୁଦ୍ଧି କନ୍ୟା ଗ୍ରହଣ କରିନଥିଲେ, କାରଣ ସେମାନେ ପ୍ରକୃତ ବିଶ୍ୱାସୀ ନଥିଲେ। ତେଣୁକରି ପ୍ରଭୁ ଯୀଶୁ ଏକ ସତର୍କ ବାଣୀର ସହିତ ଏହି ଦୃଷ୍ଟାନ୍ତଟିକୁ ସମାପ୍ତ କରନ୍ତି। ସେ କହନ୍ତି, ଅତେବ ଜାଗ୍ରତ ଥାଅ, କାରଣ ତୁମେମାନେ ସେହିଦିନ କି ସେହି ଦଣ୍ଡ ଜାଣ ନାହିଁ। ଆପଣ ଦେଖନ୍ତୁ, ପ୍ରଭୁ ଯୀଶୁଙ୍କର ସେହି ଆଗମନର ସମୟ କିମ୍ବା ଦିନ କେହି ଜାଣନ୍ତି ନାହିଁ। ତେଣୁକରି ସେ କହନ୍ତି, ଅତେବ ଜାଗ୍ରତ ଥାଅ, କାରଣ ତାହାଙ୍କର ସେହି ଭବିଷ୍ୟତର ଆଗମନ ନିମନ୍ତେ ତାହାଙ୍କ ଲୋକମାନେ ଜାଗ୍ରତ ରହିବେ। ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରିଥିବେ ସେମାନେ ହିଁ କେବଳ ତାହାଙ୍କର ଆଗମନକୁ ଅପେକ୍ଷା କରି ଜାଗ୍ରତ ଓ ପ୍ରସ୍ତୁତ ହୋଇ ରହିଥିବେ। ଏହା ହିଁ ସେମାନଙ୍କ ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ମାତ୍ର ଅବିଶ୍ୱାସୀମାନେ ଅପ୍ରସ୍ତୁତ ଅବସ୍ଥାରେ ଥିବେ। ପ୍ରିୟ ବନ୍ଧୁ, ପ୍ରଭୁ ମଧ୍ୟ ଆଜି ଆମମାନଙ୍କ ପ୍ରତ୍ୟେକଙ୍କ ଜୀବନରୁ ସେହି ଜାଗ୍ରତ ଚାହାନ୍ତି। ତାହାଙ୍କର ଆଗମନ କେଉଁ ସମୟରେ ହେବ ତାହା କେହି ଜାଣନ୍ତି ନାହିଁ। ତେଣୁକରି ଆମେ ଯଦି ସବୁ ଅବସ୍ଥାରେ ପ୍ରସ୍ତୁତ ଜୀବନଯାପନ କରି ତାହାଙ୍କ ଆଗମନକୁ ଅପେକ୍ଷା କରି ରହିଥିବା, ତାହେଲେ ଆମେ ତାହାଙ୍କ ସହିତ ମିଳିତ ହୋଇପାରିବା ଓ ସେହି ଭୋଜର ଅଂଶୀ ହୋଇ ତାହାଙ୍କ ସହ ଆନନ୍ଦ ଉତ୍ସବ କରିବା। ଆସନ୍ତୁ ଏହାପରେ ସେହି ତୋଡ଼ାର ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ କିପରି ତାହାଙ୍କର ଦ୍ୱିତୀୟ ଆଗମନର ବିଷୟକୁ ଓ ତାହାଙ୍କ ଲୋକମାନଙ୍କର ମନୋଭାବକୁ ପ୍ରକାଶ କରନ୍ତି ତାହା ଲକ୍ଷ୍ୟ କରିବା। କାରଣ ସେମାନେ କେଉଁପରି ମନୋଭାବ ନେଇ ତାହାଙ୍କର ଆଗମନକୁ ଅପେକ୍ଷା କରି ରହିଥିବେ ତାହା ଯୀଶୁ ଏହି ଦୃଷ୍ଟାନ୍ତ ମଧ୍ୟ ଦେଇ ଭବିଷ୍ୟତର ବିଷୟକୁ ପ୍ରକାଶ କରନ୍ତି। ତେବେ ଏହି ଦୃଷ୍ଟାନ୍ତଟି 25:14-30 ମଧ୍ୟରେ ଉଲ୍ଲେଖ ହୋଇଅଛି। ତେବେ ମୁଁ ତାହାକୁ ପାଠ କରିବା ପାଇଁ ଯାଉନାହିଁ, ମାତ୍ର ଏହି ଦୃଷ୍ଟାନ୍ତଟିର କେତେକ ମୁଖ୍ୟ ଅଂଶ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହେଁ। ଲକ୍ଷ୍ୟ କରନ୍ତୁ, ସେହି ଦାସମାନଙ୍କର ସକ୍ଷମତାକୁ ଦେଖି ସେମାନଙ୍କର ପ୍ରଭୁ ସେମାନଙ୍କୁ ଦାୟିତ୍ୱ ଦେଇଥିଲେ, ଆଉ ସେ ସେହି ଅନୁଯାୟୀ ସେମାନଙ୍କୁ ଏକ ଏକ ନିର୍ଦ୍ଦିଷ୍ଟ ପରିମାଣର ତୋଡ଼ା ଦେଇଥିଲେ, ଯାହାକି ଆମେ ଟଙ୍କା ବୋଲି ମଧ୍ୟ କହିପାରିବା। ତେବେ ସେହି ତୋଡ଼ାରୁ ଆମକୁ ଏହି ଶିକ୍ଷା ମିଳେ ଯେ ଈଶ୍ୱର ଆମକୁ ଯାହା କିଛି ଦେଇଅଛନ୍ତି ତାହା ଯେପରି ଆମେ ତାହାଙ୍କ ନିମନ୍ତେ ବ୍ୟବହାର କରୁ। କିନ୍ତୁ ଲକ୍ଷ୍ୟ କରନ୍ତୁ, ପ୍ରତ୍ୟେକଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦିଆଯାଇଥିଲା ଯେପରି ସେମାନେ ତାହାକୁ ନେଇ ବ୍ୟବହାର କରି ତହିଁରୁ ଅଧିକ ଲାଭ କରନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଯାଇ ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା, କାରଣ ସେ ତାହାର ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ନଥିଲା। ତେବେ ତାହାର ଏପରି କାର୍ଯ୍ୟକୁ ଦେଖି ତାହାର ପ୍ରଭୁ ତାହା ଉପରେ କ୍ରୋଧାନ୍ୱିତ ହୋଇ ତାହାକୁ ଯାହା ଦେଇଥିଲେ ତାହାଠାରୁ ତାହା କାଢ଼ିନେଇ ଯାହାର 10 ଥିଲା ତାହାକୁ ତାହା ଦେଲେ, ଯାହାକି ଆମେ 26:30 ଦେଖିବାକୁ ପାରୁ। ତେବେ ମୁଁ ସେହିସବୁକୁ ଆଉ ପାଠ କରିବାକୁ ଯାଉନାହିଁ, ମାତ୍ର ଏଥିରୁ ଆମକୁ ଯେଉଁ ଆଧ୍ୟାତ୍ମିକ ଶିକ୍ଷା ମିଳେ ତାହା ମୁଁ ସଂକ୍ଷେପରେ ପ୍ରକାଶ କରିବାକୁ ଚାହେଁ। ମାତ୍ର ଏହି ଦୃଷ୍ଟାନ୍ତଟି ସମ୍ପୂର୍ଣ୍ଣ ଭାବେ ଆପଣ ଆପଣଙ୍କର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ସମୟରେ ପାଠ କରିନେବେ। ତେବେ ଏହି ଦୃଷ୍ଟାନ୍ତରୁ ଆମକୁ ମହାନ ଶିକ୍ଷା ମିଳେ। ଏହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ, କାରଣ ଆମ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବାକୁ ହେବ ଓ ସେ ଆମମାନଙ୍କୁ ଯେଉଁ ତୋଡ଼ା ଦେଇଛନ୍ତି ସେହିସବୁକୁ ଆମେ କିପରି ଭାବେ ବ୍ୟବହାର କରିଅଛୁ ତହିଁର ନିକାଶ ଦେବାକୁ ହେବ। ଆମେ ପ୍ରଭୁଙ୍କ ନିମନ୍ତେ କେତେ ଅଧିକ କାର୍ଯ୍ୟ କରିଅଛୁ ତାହା ସେ ପଚାରିବାକୁ ଯାଉନାହାନ୍ତି, ମାତ୍ର ଆମେ କେତେ ଦୂର ବିଶ୍ୱସ୍ତତାର ସହିତ ତାହାଙ୍କ ନିମନ୍ତେ ସମସ୍ତ କାର୍ଯ୍ୟ କରିଅଛୁ ତାହା ସେ ପଚାରିବାକୁ ଯାଉଅଛନ୍ତି। କାରଣ ସେ ଆମମାନଙ୍କର କାର୍ଯ୍ୟର ପରିମାଣକୁ ଦେଖନ୍ତି ନାହିଁ, ମାତ୍ର ବିଶ୍ୱସ୍ତତାକୁ ଦେଖନ୍ତି। କାରଣ ସେ ନିଜେ କହନ୍ତି ଯେ ଅଳ୍ପ ବିଷୟରେ ବିଶ୍ୱସ୍ତ, ଆମ୍ଭେ ତାହାକୁ ବହୁ ବିଷୟ ଉପରେ ନିଯୁକ୍ତ କରିବା। କାରଣ ଈଶ୍ୱରଙ୍କ ସନ୍ତାନମାନଙ୍କ ଜୀବନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଈଶ୍ୱର ଆମମାନଙ୍କ ଜୀବନରୁ କ'ଣ ଆଶା କରନ୍ତି ବା ଆମମାନଙ୍କ ଜୀବନ ଦ୍ୱାରା କ'ଣ ସାଧନ କରିବାକୁ ଚାହାନ୍ତି ତାହା ଜାଣିବାକୁ ଚେଷ୍ଟା କରିବା, ଅର୍ଥାତ୍ ସେ ଆମମାନଙ୍କୁ ଯେଉଁ ତୋଡ଼ା ଦେଇଛନ୍ତି ସେହି ତୋଡ଼ା କ'ଣ ତାହାକୁ ଚିନ୍ତା କରିବା, ଓ ଦ୍ୱିତୀୟତଃ ସେହି ତୋଡ଼ାକୁ ବିଶ୍ୱସ୍ତ ଭାବେ ବ୍ୟବହାର କରିବା। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କୁ ଆମମାନଙ୍କର ସକ୍ଷମତା ଅନୁଯାୟୀ ଭିନ୍ନ ଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱରେ ରଖିଅଛନ୍ତି। ହୋଇପାରେ ଏହା ଛୋଟ ଦାୟିତ୍ୱ ବା ମହାନ ଦାୟିତ୍ୱ, ମାତ୍ର ସେ ଚାହାନ୍ତି ବିଶ୍ୱସ୍ତତା। ସେହି ଏକ ତୋଡ଼ା ପରି ପ୍ରଭୁ ଆମମାନଙ୍କୁ ଏକ ଛୋଟ ଦାୟିତ୍ୱ ଦେଇଅଛନ୍ତି, ମାତ୍ର ସେ ଚାହାନ୍ତି ଆମେ ଯେପରି ତହିଁରେ ବିଶ୍ୱସ୍ତ ରହି ତାହାଙ୍କ ନିମନ୍ତେ ଅଧିକ ସଫଳତାର ସହିତ ତାହା ସାଧନ କରୁ। କିନ୍ତୁ ଆମେ ଯଦି ତହିଁରେ ବିଶ୍ୱସ୍ତ ନହୁଁ, ତାହେଲେ ସମୟ ଆସିବ ତାହା ମଧ୍ୟ ସେ ଆମଠାରୁ କାଢ଼ିନେଇ ଯେ ତାହାଙ୍କ ନିମନ୍ତେ ବିଶ୍ୱସ୍ତ ରହି ତାହାଙ୍କର ଅଭିମତକୁ ସଫଳ କରିଥିବ ତାହାକୁ ତାହା ଦେବେ। ପ୍ରଭୁ ଆମମାନଙ୍କୁ ଯାହାକୁ ଯେଉଁ ପରିମାଣରେ ତୋଡ଼ା ଦେଇଅଛନ୍ତି ତାହାଠାରୁ ସେହି ପରିମାଣରେ ବିଶ୍ୱସ୍ତତା ଆଶା କରନ୍ତି। ସେ ଯାହାକୁ ଯେତେ ମହାନ ଦାୟିତ୍ୱରେ ରଖିଅଛନ୍ତି ତାହାଠାରୁ ସେତେ ଅଧିକ ବିଷୟ ଆଶା କରନ୍ତି, କିନ୍ତୁ ତାହା ଯଦି ନ ହୁଏ ତାହେଲେ ସେ ତାହାଠାରୁ ତହିଁର ନିକାଶ ନେବେ ଓ ତାହାର ବିଚାର କରିବେ। କିନ୍ତୁ ଆଜି କ'ଣ ଆମେ ସେଥିପ୍ରତି ସତର୍କ ଅଛୁ କି? ନିଜ ନିଜର ଦାୟିତ୍ୱ ବିଷୟରେ କ'ଣ ଆମେ ସଚେତନ ଅଛୁ କି? ତହିଁରେ କ'ଣ ଆମେ ବିଶ୍ୱସ୍ତ ଅଛୁ କି? କିନ୍ତୁ ଆମେ ମନେ ରଖୁ ଯେ ପ୍ରଭୁ ଆମମାନଙ୍କଠାରୁ ଆମମାନଙ୍କର କାର୍ଯ୍ୟର ପରିମାଣ ଚାହାନ୍ତି ନାହିଁ, ମାତ୍ର ଚାହାନ୍ତି ବିଶ୍ୱସ୍ତତା। ଆମେ ପ୍ରଭୁଙ୍କ ନିମନ୍ତେ ଯାହା କିଛି କରୁନା କାହିଁକି, ଯଦି ଆମମାନଙ୍କ ଜୀବନରେ ବିଶ୍ୱସ୍ତତା ନାହିଁ ତାହେଲେ ଆମେ ତାହାଙ୍କର ସନ୍ତୋଷ ଭାଜନ ହୋଇପାରିବା ନାହିଁ। ତେଣୁ ଆସୁ ଯେତେଦୂର ସମ୍ଭବ ବିଶ୍ୱସ୍ତତା ରକ୍ଷା କରିବା ନିମନ୍ତେ ଚେଷ୍ଟା କରୁ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଅଛନ୍ତି ଯେଉଁମାନେ କି ପ୍ରଭୁଙ୍କ ବିଷୟରେ ଅବିଶ୍ୱସ୍ତର କାର୍ଯ୍ୟ କରନ୍ତି। ଯେଉଁମାନେ ଉଚ୍ଚ ପଦରେ ରହି କାର୍ଯ୍ୟ କରନ୍ତି ସେମାନେ ଅନ୍ୟମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହାନ୍ତି, ଲାଞ୍ଚ ନେଇ ବିପରୀତ କାର୍ଯ୍ୟ କରନ୍ତି, ଏପରିକି ଟଙ୍କା ପଇସା ଆତ୍ମସାତ କରନ୍ତି। ସେମାନେ ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଶୋଷଣ ନୀତି ପ୍ରୟୋଗ କରନ୍ତି ଓ କ୍ଷମତା ବଳରେ ସାଧାରଣ ଲୋକଙ୍କ ପ୍ରତି ଅନ୍ୟାୟ ଓ ଅଧର୍ମ କରନ୍ତି। ଅପରପକ୍ଷରେ ଯେଉଁମାନେ ଛୋଟ ଛୋଟ ଦାୟିତ୍ୱରେ ରହି କାର୍ଯ୍ୟ କରନ୍ତି ସେମାନେ ସେହି କାର୍ଯ୍ୟ ବା ପଦବୀ ହେତୁ ମନରେ ବିରକ୍ତି ଭାବ ପୋଷଣ କରନ୍ତି ଓ ସେମାନଙ୍କର ଉପରିସ୍ଥ କାର୍ଯ୍ୟକାରୀମାନଙ୍କର ବଶବର୍ତ୍ତୀ ହୋଇ କାର୍ଯ୍ୟ କରନ୍ତି ନାହିଁ, ଏପରିକି ପ୍ରଭୁଙ୍କର ନିନ୍ଦା କରି ତାହାଙ୍କର ଅସନ୍ତୋଷଜନକ କାର୍ଯ୍ୟ କରନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କ ଜୀବନରୁ ତାହା ଆଶା କରନ୍ତି ନାହିଁ, ମାତ୍ର ସେ ଚାହାନ୍ତି ଆମର ବିଶ୍ୱସ୍ତତା। ଯଦି ଆମେ ଅଳ୍ପ ବିଷୟରେ ବିଶ୍ୱସ୍ତ ରହୁ ତାହେଲେ ସେ ଆମମାନଙ୍କୁ ବହୁତ ବିଷୟ ଉପରେ ନିଯୁକ୍ତି ଦେବେ। କିନ୍ତୁ ଆମେ କ'ଣ ବିଶ୍ୱସ୍ତ କି? ଆପଣ ଜାଣି ରଖନ୍ତୁ ଯେ ସେହି ମହାକ୍ଲେଶର ସମୟରେ ସମସ୍ତ ଜାତିଙ୍କ ନିକଟରେ ରାଜ୍ୟର ସୁସମାଚାର ଘୋଷଣା କରାଯିବ। ସମସ୍ତ ଜାତି ଈଶ୍ୱରଙ୍କ ସମ୍ବାଦ ଶୁଣିବା ଓ ଗ୍ରହଣ କରିବା ନିମନ୍ତେ ସୁଯୋଗ ପାଇବେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତିମାନଙ୍କୁ ଅଗ୍ରାହ୍ୟ କରିବେ, ଖ୍ରୀଷ୍ଟଙ୍କର ଭାଇମାନଙ୍କୁ ଅଗ୍ରାହ୍ୟ କରିବେ ଓ ଏହା କରିବା ଦ୍ୱାରା ସେମାନେ ଖ୍ରୀଷ୍ଟଙ୍କୁ ମଧ୍ୟ ଅଗ୍ରାହ୍ୟ କରିବେ। କିନ୍ତୁ ସେମାନେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବେ। ଏହି ଅବଶିଷ୍ଟାଂଶରେ ଆମେ ଜାତିମାନଙ୍କର ବିଚାର ଦେଖିବା। ତେବେ ଦେଖନ୍ତୁ 25:31-33 ପଦରେ ଏହିପରି ଲେଖା ଅଛି, ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱ ମହିମାରେ ଆଗମନ କରିବେ ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ। ଆଉ ମେଷପାଳକ ଯେପରି ଛାଗଠାରୁ ମେଷ ପୃଥକ କରେ ସେହିପରି ସେ ସେମାନଙ୍କୁ ପରସ୍ପରଠାରୁ ପୃଥକ କରି ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। ଆପଣ ଦେଖନ୍ତୁ ଏହି ଜିତ ପର୍ବତର ଆଲୋଚନାର ପ୍ରସଙ୍ଗ ବର୍ତ୍ତମାନ ପ୍ରଭୁ ଯୀଶୁଙ୍କର ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରି ସିଂହାସନର ଅଧିକାରୀ ହେବା ଓ ଜାତିମାନଙ୍କର ବିଚାର କରିବା ଆଡ଼କୁ ଗତି କରୁଅଛି। ଏହା ହିଁ ହେଉଛି ମାଥ୍ୟୁ ସୁସମାଚାରର ସମ୍ବାଦ, ଏପରିକି ଏହା ସମ୍ପୂର୍ଣ୍ଣ ଈଶ୍ୱରଙ୍କ ବାକ୍ୟର ସମ୍ବାଦ। ବର୍ତ୍ତମାନ ଆମେ ଦେଖୁ ଯେ ଜାତିମାନେ ମଧ୍ୟ ବିଚାରିତ ହେଉଛନ୍ତି। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଏହା କ'ଣ ବ୍ୟକ୍ତିଗତ ବିଚାରକୁ ଦର୍ଶାଏ ନାହିଁ? ହଁ, ଆପଣ ସେହି ଜାତିମାନଙ୍କ ସହିତ ନିଜକୁ ବ୍ୟକ୍ତିଗତ ଭାବେ ମଧ୍ୟ ସାମିଲ କରିପାରନ୍ତି, କିନ୍ତୁ ଜାତିମାନେ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ। ଏହି ଅଂଶରେ ଆପଣ ଦେଖନ୍ତୁ ଏକ ବିଚାର ବିଷୟ ଉଲ୍ଲେଖ କରାଯାଇଅଛି, ଯାହାକି ସେ ମେଷମାନଙ୍କୁ ଛାଗମାନଙ୍କଠାରୁ ପୃଥକ କରିବେ, ଅର୍ଥାତ୍ ସେ ଧାର୍ମିକମାନଙ୍କୁ ଅଧାର୍ମିକମାନଙ୍କଠାରୁ ପୃଥକ କରିବେ ବା ବିଶ୍ୱାସୀମାନଙ୍କୁ ଅବିଶ୍ୱାସୀମାନଙ୍କଠାରୁ ପୃଥକ କରିବେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ସେହି ଛାଗମାନଙ୍କ ପ୍ରତି ଓ ମେଷମାନଙ୍କ ପ୍ରତି କ'ଣ ଘଟିବାକୁ ଯାଉଅଛି ତାହା ପ୍ରଭୁ ଯୀଶୁ ପ୍ରକାଶ କରନ୍ତି। 34-40 ସେହି ଦକ୍ଷିଣ ପାର୍ଶ୍ୱର ମେଷମାନଙ୍କ ପ୍ରତି କ'ଣ ଘଟିବାକୁ ଯାଉଅଛି ତାହା ପ୍ରକାଶ କରାଯାଏ। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋର ପିତାଙ୍କ ଆଶୀର୍ବାଦ ପାତ୍ରମାନେ, ତୁମମାନଙ୍କ ନିମନ୍ତେ ଜଗତର ପତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି ସେଥିରେ ଅଧିକାରୀ ହୁଅ, କାରଣ ମୁଁ କ୍ଷୁଧିତ ଥିଲି, ତୁମେମାନେ ମୋତେ ଭୋଜନ କରିବାକୁ ଦେଲ, ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ, ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ, ଉଲ୍ଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ, ପୀଡ଼ିତ ଥିଲି, ମୋତେ ସଂଖୋଳିଲ, କାରାଗାରରେ ଥିଲି, ମୋ ନିକଟକୁ ଆସିଲ। ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ ବା ତୃଷିତ ଦେଖି ପାନ କରିବାକୁ ଦେଲୁ? ଆଉ କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ କିମ୍ବା ଉଲ୍ଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ? ଆଉ କେବେ ଆପଣଙ୍କୁ ପୀଡ଼ିତ ବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ? ପୁଣି ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। ଆପଣ ଦେଖନ୍ତୁ ସେହି ମୋହରାଙ୍କିତ 144,000 ଜିହୁଦୀମାନେ ସେହି ମହାକ୍ଲେଶର ସମୟରେ ବାହାରିଯାଇ ସମଗ୍ର ଜଗତରେ ସେହି ରାଜ୍ୟର ସୁସମ୍ବାଦ ପ୍ରଚାର କରିବେ, ଯାହାକି ଖ୍ରୀଷ୍ଟଙ୍କୁ ସେମାନଙ୍କର ପାପ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପେ ଗ୍ରହଣ କରିବାକୁ ଏବଂ ତାହାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ରହିବାର ସମ୍ବାଦକୁ ଘୋଷଣା କରିବେ। କିନ୍ତୁ ସେହି ସମ୍ବାଦକୁ କେତେକ ଜାତି ଉପେକ୍ଷା କରି ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିବେ, ଏପରିକି ଭଣ୍ଡ ଖ୍ରୀଷ୍ଟ ଉଠି ଈଶ୍ୱରଙ୍କର ବାର୍ତ୍ତାବାହକମାନଙ୍କୁ ବଦ୍ଧ କରି ହତ୍ୟା କରିବେ, ଏବଂ କେହି ଯଦି ସେମାନଙ୍କୁ ଗିନାଏ ଥଣ୍ଡା ପାଣି ଦିଅନ୍ତି ତାହେଲେ ସେମାନେ ନିଜର ବିପଦକୁ ନିଜେ ମୁଣ୍ଡାଇ ସେମାନଙ୍କୁ ଥଣ୍ଡା ପାଣି ଦେବେ। ଆପଣ ଦେଖନ୍ତୁ ଗିନାଏ ଥଣ୍ଡା ପାଣି ଦେବା ବର୍ତ୍ତମାନ ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ନ ହୋଇପାରେ ବା ଲୋକେ ତହିଁ ଉପରେ କୌଣସି ଗୁରୁତ୍ୱ ଦିଅନ୍ତି ନାହିଁ, କିନ୍ତୁ ସେହି ମହାକ୍ଲେଶର ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବ, କାରଣ ଏହାର ଅର୍ଥ ଖ୍ରୀଷ୍ଟଙ୍କ ନିମନ୍ତେ ସେହି ସମୟରେ ଦୃଢ଼ ପଦକ୍ଷେପ ନେବା। କାରଣ ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ତାହାଙ୍କ ନିମନ୍ତେ ବିଶ୍ୱାସର ସହିତ ଦୃଢ଼ ପଦକ୍ଷେପ ନେବେ ସେମାନେ ହିଁ କେବଳ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତିମାନଙ୍କୁ ଗ୍ରହଣ କରି ସେମାନଙ୍କୁ ଗିନାଏ ଥଣ୍ଡା ପାଣି ଦେବା ନିମନ୍ତେ ସାହସ କରିପାରିବେ କିମ୍ବା ସେମାନଙ୍କର ଆତିଥ୍ୟ ସତ୍କାର କରିପାରିବେ। କାରଣ ଯେଉଁ ବିଷୟ ନେଇ ଜାତିମାନେ ବିଚାରିତ ହେବେ ତାହା ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ବା ଅଗ୍ରାହ୍ୟ କରିବା ଉପରେ ନିର୍ଭର କରେ। ସେଥିପାଇଁ ଯୀଶୁ କହନ୍ତି, ତୁମେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣଙ୍କ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। ଏହାର ଅର୍ଥ ହେଉଛି ସେହି ପ୍ରେରିତ ବ୍ୟକ୍ତିମାନେ ବା ସେହି ବାର୍ତ୍ତାବାହକମାନେ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରନ୍ତି, ଆଉ ସେମାନେ ସେମାନଙ୍କ ପ୍ରତି ଏହିପରି ଭାବେ ଆତିଥ୍ୟ ସତ୍କାର ଦେଖାଇବା ଦ୍ୱାରା ଖ୍ରୀଷ୍ଟଙ୍କ ପ୍ରତି ସେମାନଙ୍କର ବାସ୍ତବ ବିଶ୍ୱାସକୁ ସେମାନେ ପ୍ରତିଫଳିତ କରିବେ ଓ ସେହି ରାଜ୍ୟର ସୁସମାଚାରକୁ ଗ୍ରହଣ କରିଅଛନ୍ତି ବୋଲି ସୁସ୍ପଷ୍ଟ କରାଇବେ, ଏବଂ ସେମାନେ ଉଦ୍ଧାର ପାଇବା ନିମନ୍ତେ ଅନୁତାପର ସହିତ ମନ ପରିବର୍ତ୍ତନ କରି ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସିବେ। କିନ୍ତୁ ଯେଉଁମାନେ ସେହି ରାଜ୍ୟର ସମ୍ବାଦକୁ ଉପେକ୍ଷା କରି ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିବେ ସେମାନେ ସେହି ବିଚାରର ସମ୍ମୁଖୀନ ହେବେ। ଦେଖନ୍ତୁ, ସେହି ଛାଗମାନଙ୍କର ଅର୍ଥାତ୍ ଯେଉଁମାନେ ତାହାଙ୍କୁ ଅଗ୍ରାହ୍ୟ କରି ଅଧାର୍ମିକତାରେ କାଳକ୍ଷେପଣ କରିବେ ସେମାନଙ୍କର ବିଚାରକୁ ଦର୍ଶାଇ ସେ 41 ପଦରୁ 46 ପଦ ମଧ୍ୟରେ ସେମାନଙ୍କ ବିଷୟ ନେଇ ଉଲ୍ଲେଖ କରନ୍ତି, ଆଉ ସେମାନେ ଧାର୍ମିକମାନଙ୍କର ବିପରୀତ ବିଷୟ ସେମାନେ କହିବେ। ତେଣୁକରି ମୁଁ ତାହା ବର୍ତ୍ତମାନ ଅଧ୍ୟୟନ କରିବା ପାଇଁ ଯାଉନାହିଁ, କିନ୍ତୁ କହିରଖେ ଯେ ଏହି ଅଧାର୍ମିକମାନଙ୍କର ଚିନ୍ତାଧାରା ଧାର୍ମିକମାନଙ୍କର ଚିନ୍ତାଧାରାଠାରୁ ଭିନ୍ନ ହେବ। ଆପଣ ଦେଖନ୍ତୁ, ସମଗ୍ର ଜାତି ସେହି 1000 ବର୍ଷ ମଧ୍ୟରେ ପ୍ରବେଶ କରିବେ, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ବିଶେଷ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିବେ। କିନ୍ତୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନରେ ଏହି ଯେଉଁ ଜାତିମାନଙ୍କର ବିଚାର କରାଯିବ ତାହା ହେଉଛି କେଉଁ ଜାତି ସେହି 1000 ବର୍ଷର ରାଜ୍ୟ ମଧ୍ୟରେ ପ୍ରବେଶ କରିବ, କାରଣ ଏହି ବିଚାର ଅନ୍ୟ ସମସ୍ତ ବିଚାରଠାରୁ ଭିନ୍ନ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଯେତେବେଳେ ଏହି ଜଗତକୁ ଆଗମନ କରି ତାଙ୍କର ସେହି ରାଜ୍ୟ ଏହି ଜଗତ ମଧ୍ୟରେ ପ୍ରତିଷ୍ଠା କରିବେ, ସେତେବେଳେ ସେ ସମସ୍ତ ଅଧାର୍ମିକତାକୁ ଲୋପ କରି ତାଙ୍କ ଧାର୍ମିକତା ପ୍ରତିଷ୍ଠା କରିବେ। ସେ ଅଧାର୍ମିକମାନଙ୍କୁ ଧାର୍ମିକମାନଙ୍କଠାରୁ ପୃଥକ କରିବେ ଓ ଧାର୍ମିକମାନଙ୍କୁ ଆପଣା ରାଜ୍ୟରେ ସ୍ଥାନ ଦେବେ, କିନ୍ତୁ ସେହି ଅଧାର୍ମିକମାନଙ୍କର ବିଚାର କରି ସେମାନଙ୍କୁ ସେହି ଅନନ୍ତ ନରକ ମଧ୍ୟକୁ ପଠାଇବେ। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଆମେ କ'ଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ କି? ଆମେ କ'ଣ ତାହାଙ୍କୁ ଆମର ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରିଛୁ କି? ଯଦି ନାହିଁ, ତାହେଲେ ଆମମାନଙ୍କର ସ୍ଥାନ ମଧ୍ୟ ସେହି ନରକରେ ହେବ, କାରଣ ଆମ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ସମ୍ମୁଖରେ ଛିଡ଼ା ହେବାକୁ ହେବ। ଯଦି ଆମେ ତାହାଙ୍କଠାରେ ରହିଥିବା ବା ତାହାଙ୍କଠାରେ ବିଶ୍ୱାସ କରି ସଂଯୁକ୍ତ ଜୀବନଯାପନ କରିଥିବା, ତାହେଲେ ଆମେ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଇବା ଓ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରି ଅନନ୍ତକାଳ ପର୍ଯ୍ୟନ୍ତ ସ୍ୱର୍ଗୀୟ ସୁଖ ଓ ଶାନ୍ତି ପ୍ରାପ୍ତ ହେବା। ତେବେ ଏହିଠାରେ ଆମେ 25 ପର୍ବଟିକୁ ଅଧ୍ୟୟନ କରି ସମାପ୍ତ କଲୁ। ଏହାପରେ ଆମେ 26 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ତେବେ ଏହି ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ। ଏହି 26 ପର୍ବଟି ମାଥିଉ ସୁସମାଚାରର ସବୁଠାରୁ ବଡ଼ ପର୍ବ। ଏହି ପର୍ବର 30 ପଦରେ ଏକ ସମାପ୍ତି ଘଟିଅଛି। ଯୌହନ ଲିଖିତ ସୁସମାଚାରର 15, 16, 17 ପର୍ବର ବିଷୟବସ୍ତୁ ମଧ୍ୟ ଏହି ଅଂଶରେ ଯୋଗ କରାଯାଇପାରିବ। ଏହାପରେ 57 ପଦର ଆରମ୍ଭରେ ମଧ୍ୟ ଆମେ ଆଉ ଏକ ସମାପ୍ତି ଘଟିବାର ଲକ୍ଷ୍ୟ କରୁଅଛୁ, ଯାହାକି ଧାର୍ମିକ ନେତାମାନଙ୍କର ପରୀକ୍ଷା ଏକ ଭିନ୍ନ ରୂପରେ ପ୍ରକାଶ କରେ। ଏହି ପର୍ବରେ ପ୍ରତ୍ୟେକଟି ଘଟଣା ଓ ବିବରଣୀ ସେହି କୃଷକ ପ୍ରତି ଲକ୍ଷ୍ୟ କରି ପ୍ରକାଶ କରାଯାଇଅଛି। ଏହି ପର୍ବଟିକୁ ଭଲଭାବେ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ ସେ ସମସ୍ତ ପରିସ୍ଥିତିର ନିୟନ୍ତ୍ରଣକର୍ତ୍ତା ବା ପ୍ରଭୁ ଅଟନ୍ତି, ଏବଂ ସେ ସେହି କୃଷ୍ୟ ମୃତ୍ୟୁ ଆଡ଼କୁ ବିଜୟର ସହିତ ଅଗ୍ରସର ହୋଇଥିଲେ, ଯାହାକି ତାଙ୍କର ରାଜା ପଦର ଅଧିକାର ସାବ୍ୟସ୍ତ କରେ। ତେବେ ଏହି 26 ପର୍ବରେ ଏବଂ 37 ପର୍ବରେ ଯେଉଁ ସମସ୍ତ ଘଟଣା ବର୍ଣ୍ଣିତ ହୋଇଅଛି ତାହା ତାଙ୍କର ସେହି ଜେରୁସାଲେମରେ ମୃତ୍ୟୁଭୋଗ କରିବାର 6 ମାସ ପୂର୍ବର ଘଟଣାକୁ ଦୃଷ୍ଟିଆଗରେ ରଖି ଅଧ୍ୟୟନ କରିବା ଉଚିତ, ଯେତେବେଳେ କି ପ୍ରଭୁ ଯୀଶୁ କାଇସରିଆ ଫିଲିପି ଅଞ୍ଚଳରେ ଥିଲେ ଓ ଜେରୁସାଲେମରେ ମୃତ୍ୟୁବରଣ କରିବା ନିମନ୍ତେ ବଦ୍ଧପରିକର ହୋଇଥିଲେ। ଦେଖନ୍ତୁ, ମାଥିଉ 16 ପର୍ବର 21 ପଦରେ ଏହିପରି ଲେଖା ଅଛି, ସେହି ସମୟଠାରୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ ତାହାଙ୍କୁ ଅବଶ୍ୟ ଜେରୁସାଲେମକୁ ଯିବାକୁ ହେବ ଏବଂ ପ୍ରାଚୀନ ପ୍ରଧାନଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। କାରଣ ପ୍ରଭୁ ଯୀଶୁ ଈଶ୍ୱରଙ୍କର ନିରୂପିତ ସମୟ ଅନୁଯାୟୀ ବର୍ତ୍ତମାନ କାର୍ଯ୍ୟ କରିବାକୁ ଯାଉଅଛନ୍ତି ଓ ସେ ସେହି କୃଷ୍ୟ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଅଛନ୍ତି। ପ୍ରକୃତରେ ସେ ନିଃସହାୟ ବା ଅସହାୟ ବ୍ୟକ୍ତି ନଥିଲେ, ମାତ୍ର ଈଶ୍ୱର ତାହାଙ୍କର ସହବର୍ତ୍ତୀ ଥିଲେ ଓ ସେ ସେହି ଉଦ୍ଧାରର ଯୋଜନା ପ୍ରଭୁ ଯୀଶୁଙ୍କ ଦ୍ୱାରା ସାଧନ କରିଥିଲେ। ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ପାପ ନିମନ୍ତେ ନୁହେଁ, ମାତ୍ର ସମଗ୍ର ମାନବଜାତିକୁ ପାପରୁ ଉଦ୍ଧାର କରିବା ନିମନ୍ତେ ନିଜେ ସେହି ପ୍ରାୟଶ୍ଚିତ ବଳି ରୂପେ ଆପଣାକୁ କୃଷରେ ସମର୍ପଣ କରିଥିଲେ। ଏହି ସମସ୍ତ ମନୁଷ୍ୟର ଇଚ୍ଛାନୁଯାୟୀ ନୁହେଁ, ମାତ୍ର ପିତା ଈଶ୍ୱରଙ୍କର ଇଚ୍ଛାନୁଯାୟୀ ସମସ୍ତ ସାଧିତ ହୋଇଥିଲା। ଦେଖନ୍ତୁ ଯୀଶୁ କିପରି ତାହାଙ୍କର ମୃତ୍ୟୁ ବିଷୟ ନେଇ ପ୍ରକାଶ କରନ୍ତି ଓ ତାହାଙ୍କର ଶତ୍ରୁମାନେ ତାହାଙ୍କୁ କିପରି ମାରିବା ନିମନ୍ତେ ଯୋଜନା କରନ୍ତି। ଛବିଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଯୀଶୁ ଏହି ସମସ୍ତ କଥା ସମାପ୍ତ କରି ଆପଣ ଶିଷ୍ୟମାନଙ୍କୁ କହିଲେ, ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ ଏହା ତୁମମାନେ ଜାଣ, ପୁଣି ମନୁଷ୍ୟପୁତ୍ର କୃଶରେ ହତ ହେବା ନିମନ୍ତେ ସମର୍ପିତ ହେବେ। ଲକ୍ଷ୍ୟ କରିବେ ଏଠାରେ ଲେଖାଯାଏ, ସେ ସମସ୍ତ କଥା ସମାପ୍ତ କରି, ଅର୍ଥାତ୍ ସେ ସେହି ଜିତ ପର୍ବତର ଆଲୋଚନା ସମାପ୍ତ କରି ଓ ସେହି ଯୁଗାନ୍ତର ଲକ୍ଷଣ ଓ ତାହାଙ୍କ ଆଗମନର ଲକ୍ଷଣ ବିଷୟ ନେଇ ତାହାଙ୍କର ଶିଷ୍ୟମାନେ ଯେଉଁ ପ୍ରଶ୍ନ କରିଥିଲେ ତହିଁର ଉତ୍ତର ଦେଇସାରି ସେ ବର୍ତ୍ତମାନ ତାହାଙ୍କର ସେହି କୃଷ୍ୟ ମୃତ୍ୟୁ ବିଷୟ ନେଇ ପ୍ରକାଶ କରିବାକୁ ଯାଉଅଛନ୍ତି। ତିନି ପଦରୁ ପାଞ୍ଚ ପଦ ମଧ୍ୟରେ ଏହିପରି ଲେଖା ଅଛି, ସେହି ସମୟରେ ପ୍ରଧାନ ଯାଜକ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ ଆଉ ଯୀଶୁଙ୍କୁ ଛଳରେ ଧରି ବଦ୍ଧ କରିବା ନିମନ୍ତେ ମନ୍ତ୍ରଣା କଲେ। କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ। ପ୍ରକୃତରେ ଏହା ଥିଲା ଷଷ୍ଠ ଥର ଯାହାକି ଯୀଶୁ ତାହାଙ୍କର ମୃତ୍ୟୁ ବିଷୟ ନେଇ ପ୍ରକାଶ କରିଥିଲେ। ଏହାର ଛଅ ମାସ ପୂର୍ବରୁ ମଧ୍ୟ ଯୀଶୁ ଯେତେବେଳେ କାଇସରିଆ ଫିଲିପି ଅଞ୍ଚଳରେ ଥିଲେ ସେତେବେଳେ ମଧ୍ୟ ସେ ତାହାଙ୍କର ଏହି କୃଷ୍ୟ ମୃତ୍ୟୁ ବିଷୟ ନେଇ ଶିଷ୍ୟମାନଙ୍କୁ କହିଥିଲେ। ତେବେ ଏଠାରେ ଆମେ ଦେଖୁଛୁ ଯେ ସେ ତାହାଙ୍କର ମୃତ୍ୟୁର ଦିନ ମଧ୍ୟ ସ୍ଥିର କରି କହନ୍ତି ଯେ ସେ ନିସ୍ତାର ପର୍ବ ଦିନ ମୃତ୍ୟୁଭୋଗ କରିବେ। କିନ୍ତୁ ଧାର୍ମିକ ନେତାମାନେ ଅନ୍ୟ ପ୍ରକାର ଯୋଜନା କରିଥିଲେ, କାରଣ ପାଞ୍ଚ ପଦରେ ଆମେ ଦେଖିବାକୁ ପାରୁ ଯେ ସେମାନେ ତାହାଙ୍କୁ ସେହି ନିସ୍ତାର ପର୍ବରେ ମାରିବାକୁ ଚାହୁଁନଥିଲେ, କାରଣ ଲୋକସମୂହ ପ୍ରତି ସେମାନଙ୍କର ଭୟ ଥିଲା। କିନ୍ତୁ ଯେଉଁମାନେ ତାହାଙ୍କୁ ସେହି ନିସ୍ତାର ପର୍ବରେ ବଦ୍ଧ କରିବାକୁ ଚାହୁଁନଥିଲେ ସେହିମାନେ ହିଁ ତାହାଙ୍କର କହିବା ଅନୁଯାୟୀ ନିସ୍ତାର ପର୍ବରେ ତାହାଙ୍କୁ ବଦ୍ଧ କଲେ। ଆପଣ ଦେଖନ୍ତୁ, ତାହାଙ୍କର ମୃତ୍ୟୁ ବିଷୟ ନେଇ ତାଙ୍କର ଶତ୍ରୁମାନେ ସମୟ ନିର୍ଦ୍ଧାରଣ କରିନଥିଲେ, ମାତ୍ର ଯୀଶୁ ନିଜେ କରିଥିଲେ, କାରଣ ସେ ହେଉଛନ୍ତି ରାଜା। ସମସ୍ତ ନିଷ୍ପତ୍ତି ତାଙ୍କ ହସ୍ତରେ। ସେ ଯେତେ ସେହି କୃଷ୍ୟ ମୃତ୍ୟୁର ନିକଟବର୍ତ୍ତୀ ହେଉଅଛନ୍ତି, ସେ ସେତେ ବୀରତ୍ୱର ସହିତ ସେହି ମୃତ୍ୟୁ ଆଡ଼କୁ ରାଜା ରୂପେ ଅଗ୍ରସର ହେଉଅଛନ୍ତି। ଏଥିରୁ ଆମେ ଜାଣିବାକୁ ପାରୁ ଯେ ସେ ଈଶ୍ୱରଙ୍କ ଅଭିମତ ଅନୁଯାୟୀ ନିଜକୁ ସେହି କୃଷରେ ସମର୍ପଣ କରି ମୃତ୍ୟୁଭୋଗ କଲେ, ଯେପରି ତାହାଙ୍କର ସେହି ପବିତ୍ର ରକ୍ତ ଦ୍ୱାରା ପାପୀର ପ୍ରାୟଶ୍ଚିତ ହୁଏ। କିନ୍ତୁ ଆଜି ଆମେ କ'ଣ ପ୍ରଭୁ ଯୀଶୁଙ୍କର ସେହି କୃଷ୍ୟ ମୃତ୍ୟୁର ତାତ୍ପର୍ଯ୍ୟକୁ ବୁଝିପାରିଛୁ କି ନା ବୁଝିବା ପାଇଁ ଚେଷ୍ଟା କରୁଛୁ? ଏହାର ଉତ୍ତର ଆପଣ ନିଜେ ହିଁ ଜାଣନ୍ତି। ତେବେ ଆଜି ପାଇଁ ଏଇଠାରେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖିବା। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆପଣଙ୍କ ସହ ସାକ୍ଷାତ ହେବ। ଈଶ୍ୱର ଆପଣଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।